ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ବୃଦ୍ଧି ଲକ୍ଷ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବିକଶିତ ଭାରତ ବିଲ୍ଡାଥନ୍ 2025। ବିଲ୍ଡାଥନ୍ ସୃଜନଶୀଳତା ଓ ଆତ୍ମବଳର ଦେଶବ୍ୟାପୀ ଉତ୍ସବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସମାଜର କୁସଂସ୍କାର ଦୂରୀକରଣ ଓ ମହିଳା ସଶକ୍ତିକରଣ ଦିଗରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ନୂତନ ଜାଗରଣ ସୃଷ୍ଟି କରିଥିଲେ କହିଲେ ମୁଖ୍ୟମନ୍ତ୍ରୀ। ଅନାଲୋଚିତ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରବର୍ଗଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରିବେ ରାଜ୍ୟ ସରକାର ଏବଂ ଦେଶରୁ ପୋଲିଓର ସମ୍ପୂର୍ଣ୍ଣ ନିରାକରଣ ପାଇଁ ରାଜ୍ୟର 17 ଜିଲ୍ଲାରେ ଆରମ୍ଭ ହେଲା ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଦେଶରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ବୃଦ୍ଧି ଲକ୍ଷ୍ୟରେ ବିକଶିତ ଭାରତ ବିଲ୍ଡାଥନ୍ 2025 ଆସନ୍ତାକାଲିଠାରୁ ସମସ୍ତ ବିଦ୍ୟାଳୟଗୁଡ଼ିକରେ ଆରମ୍ଭ ହେବ। ଏ ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଲ୍ଡାଥନ୍ କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ଏକ ଆନ୍ଦୋଳନରେ ପରିଣତ ହୋଇଛି। ଏହା ସୃଜନଶୀଳତା ଏବଂ ଆତ୍ମବଳର ଏକ ଦେଶବ୍ୟାପୀ ଉତ୍ସବ। ବିଲ୍ଡାଥନ୍ ମାଧ୍ୟମରେ ଜାତୀୟ ଶିକ୍ଷାନୀତିର ଭାବନାକୁ ସୁଦୃଢ଼ କରିବା ସହ ବିକଶିତ ଭାରତ ଗଠନରେ ଏହା ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ୱାରା ଅଟଳ ଇନୋଭେସନ୍ ମିଶନ, ନୀତି ଆୟୋଗ ଏବଂ ଏଆଇସିଟିଇ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଭୋକାଲ୍ ଫର୍ ଲୋକାଲ୍, ଆତ୍ମନିର୍ଭର ଭାରତ, ସ୍ୱଦେଶୀ ଏବଂ ସମୃଦ୍ଧ ଭାରତ ପରି 4 ବିଷୟବସ୍ତୁ ଉପରେ କାର୍ଯ୍ୟକ୍ରମଟି ପର୍ଯ୍ୟବେସିତ। ବିଲ୍ଡାଥନ୍ କାର୍ଯ୍ୟକ୍ରମ ଦେଶରେ ନୂତନ ଚିନ୍ତାଧାରାକୁ ପ୍ରୋହାହିତ କରିବା ସହ ଯୁବପିଢ଼ିଙ୍କୁ ଏକ ଉନ୍ନତ, ବିକଶିତ ଏବଂ ଆତ୍ମନିର୍ଭର ଭାରତ ଗଠନରେ ମୁଖ୍ୟ ଭୂମିକା ଗ୍ରହଣ ପାଇଁ ପ୍ରସ୍ତୁତ କରିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ଗତ ସେପ୍ଟେମ୍ବର 23 ବିଲ୍ଡାଥନ୍ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଶିକ୍ଷା, କୁସଂସ୍କାର ଦୂରୀକରଣ, ମହିଳା ସଶକ୍ତିକରଣ ଓ ବୈଦିକ ଶିକ୍ଷାର ପୁନରୁଦ୍ଧାର ଜରିଆରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ଦେଶରେ ନୂତନ ଜାଗରଣ ସୃଷ୍ଟି କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱରର ରେଳ ପ୍ରେକ୍ଷାଳୟଠାରେ ଆୟୋଜିତ ଆର୍ଯ୍ୟ ମହାସମ୍ମେଳନ 2025 କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଭାରତର ଜାଗରଣରେ ଆର୍ଯ୍ୟ ସମାଜର ଅବଦାନ ଅତୁଳନୀୟ। ଆର୍ଯ୍ୟ ସମାଜ କେବଳ ଏକ ଧାର୍ମିକ ସଂସ୍କାର ଆନ୍ଦୋଳନ ନୁହେଁ, ଏହା ଏକ ନୈତିକ, ଶିକ୍ଷାଗତ ଓ ସାମାଜିକ ବିପ୍ଳବ। ସ୍ୱାମୀ ଦୟାନନ୍ଦଙ୍କ ଦିଗ୍ଦର୍ଶନରେ ବାଲ୍ୟ ବିବାହକୁ ରୋକିବା, ମହିଳା ଶିକ୍ଷାର ଗୁରୁତ୍ୱ, ବିଧବା ବିବାହ ପ୍ରଥା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ମହର୍ଷି ଦୟାନନ୍ଦଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜକୁ ଜାଗ୍ରତ କରିବା ପାଇଁ ଶ୍ରୀ ମାଝୀ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ସ୍କରଣିକାର ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ଆର୍ଯ୍ୟ ପ୍ରତିନିଧି ସଭାର ଅଧ୍ୟକ୍ଷଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ। ଜଳବାୟୁ ପରିବର୍ତ୍ତନ ଓ ଏହାର ଦୀର୍ଘସ୍ଥାୟୀ କୁପ୍ରଭାବ ଆଜି ସମଗ୍ର ବିଶ୍ୱ ପାଇଁ ଆହ୍ୱାନ ଓ ଚିନ୍ତାର କାରଣ ସାଜିଛି ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି। ରାଜ୍ୟଗୋଷ୍ଠୀ ସଂସଦୀୟ ସଂଘ ଏବଂ ରାଜ୍ୟଗୋଷ୍ଠୀ ମହିଳା ସମ୍ମିଳନୀରେ ଯୋଗଦେବା ପାଇଁ ବାର୍ବାଡୋସ୍ ଗସ୍ତରେ ଥିବା ବାଚସ୍ପତି ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ଉଦ୍ବୋଧନ ଦେଇଛନ୍ତି। ଏହି ଅବସରରେ ବାଚସ୍ପତି କହିଛନ୍ତି, ପ୍ରାକୃତିକ ବିପର୍ଯ୍ୟୟରୁ ବର୍ତ୍ତିବା ପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି। ଶୁଦ୍ଧ ବାୟୁ ସୂଚକାଙ୍କରେ ଭୁବନେଶ୍ୱର ଦେଶର 4th ସ୍ଥାନ ହାସଲ କରିଛି। ଚିଲିକା ହ୍ରଦର ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଶିମିଳିପାଳର ଜୈବ ବିବିଧତାର ସୁରକ୍ଷା ପାଇଁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଉଛି ବୋଲି ଶ୍ରୀମତୀ ପାଢ଼ୀ କହିଛନ୍ତି। ଭାରତୀୟ ସ୍ୱାଧୀନତା ସଂଗ୍ରାମ ଇତିହାସରେ ଅନାଲୋଚିତ ହୋଇ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ପ୍ରତି ରାଜ୍ୟ ସରକାର ସଚେତନ ଅଛନ୍ତି ଏବଂ ସେମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଗସ୍ତ ଅବସରରେ ଆଜି ବାଟିବେଡ଼ା ଗ୍ରାମଠାରେ ପୂର୍ବତନ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ରବି ସିଂ ମାଝୀଙ୍କ 103ତମ ଜୟନ୍ତୀ ପାଳନ ଅବସରରେ ଶ୍ରୀ ଗଣ୍ଡ ଏହା କହିଛନ୍ତି। କାର୍ଯ୍ୟକ୍ରମରେ ବିଧାୟକ ନରସିଂହ ମାଝୀଙ୍କ ସମେତ ବିଭିନ୍ନ ବୁଦ୍ଧିଜୀବୀ ଯୋଗ ଦେଇଥିଲେ। ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଆଜି ଭାରତୀୟ ଜନତା ପାର୍ଟିର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଛି। ଦଳର ବରିଷ୍ଠ ନେତା ବସନ୍ତ ପଣ୍ଡା କହିଛନ୍ତି, ବୈଠକରେ ନୂଆପଡ଼ା ଉପନିର୍ବାଚନ ନେଇ ଆଲୋଚନା ହୋଇଥିଲା। ଉପନିର୍ବାଚନ ପାଇଁ ଖୁବ୍ ଶୀଘ୍ର ପ୍ରାର୍ଥୀ ଘୋଷଣା କରାଯିବ। ସଂସଦୀୟ ବୋର୍ଡରେ ପ୍ରାର୍ଥୀଙ୍କର ନାମ ନେଇ ନିଷ୍ପତ୍ତି ହେବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ସହଯୋଗରେ ଆଜି ଅନୁଗୁଳ, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲା ସମେତ ସମସ୍ତ ମହାନଗର ନିଗମ ଅଞ୍ଚଳରେ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଇଛି। ଜନ୍ମରୁ 5 ବର୍ଷ ବୟସର ପିଲାମାନଙ୍କୁ 2 ବୁନ୍ଦା ପୋଲିଓ ଦିଆଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। 54 ମୋବାଇଲ୍ ଦଳ ଓ 58 ଟ୍ରାନ୍ଜିଟ୍ ଦଳ ସହିତ ମୋଟ 752 ଟିକାକରଣ ବୁଥ୍ ମାଧ୍ୟମରେ ପିଲାମାନଙ୍କୁ ଟିକାକରଣ କରାଯାଉଛି। 13 ଏବଂ 14 ତାରିଖ 2 ଦିନ ଘର ଘର ବୁଲି ପିଲାଙ୍କୁ ପୋଲିଓ ବୁନ୍ଦା ଦିଆଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ କହିଥିଲେ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତିକାଳୀନ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ସଭାଗୃହଠାରେ ଜିଲ୍ଲାସ୍ତରୀୟ ପଲ୍ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ସମ୍ବଲପୁର ଜିଲ୍ଲାରେ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ଡାକ୍ତର ସୁଧାଂଶୁ ଶେଖର ପଣ୍ଡାଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଜିଲ୍ଲାରେ ମୋଟ 882 ପଲ୍ସ ପୋଲିଓ ବୁଥ୍ରେ ଶିଶୁମାନଙ୍କୁ ଟିକାକରଣ କରାଯାଉଛି। ଏହି ଅଭିଯାନରେ ଜିଲ୍ଲାର 1979 ଜଣ କର୍ମଚାରୀ ନିୟୋଜିତ ଅଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର କହିଛନ୍ତି,
ସବୁ ଜାଗାରେ ସୁରୁଖୁର ସହିତ ପଲ୍ସ ପୋଲିଓ ବିଭିନ୍ନ ଆମର ବୁଥ୍ରେ ଦିଆଯାଉଥିଲା। ଏଏନ୍ଏମ୍ ଅଛନ୍ତି କି ଆମର ଯୋଉ ହେଲ୍ଥ ଷ୍ଟାଫ୍ ଅଛନ୍ତି, ସେ ଏବେ ଯୋଉ ପିଲାମାନେ ପାଇନାହାନ୍ତି ତାଙ୍କ ଡୋର ଟୁ ଡୋର ଯାଇକି ମଧ୍ୟ ଟିକା ଦେବେ। ମୁଁ ସମସ୍ତ ଜନସାଧାରଣଙ୍କୁ ବିନତି କରୁଛି କି 5 ବର୍ଷ ତଳେ ଯୋଉ ବି ପିଲାମାନେ ଅଛନ୍ତି ତାଙ୍କୁ ଇଏ ପଲ୍ସ ପୋଲିଓର 2 ଡ୍ରପ୍ ଦେବାଟା ନିହାତି ଆବଶ୍ୟକ ଅଛି।
ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ 2025-26 ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ପ୍ରୋହାହନ ଯୋଜନା ମାଧ୍ୟମରେ ବୃତ୍ତିରାଶି ପାଇବା ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇ ମେଧାବୃତ୍ତି ଯୋଜନାରେ ସ୍ନାତକ, ସ୍ନାତକୋତ୍ତର, ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ 10,000, 15,000 ଏବଂ 20,000 ଟଙ୍କା ସହାୟତା ପ୍ରଦାନ କରାଯାଉଛି। ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ବିଭିନ୍ନ ପଛୁଆବର୍ଗର ଛାତ୍ରଛାତ୍ରୀମାନଙ୍କୁ ବାର୍ଷିକ 20,000 ଟଙ୍କାର ବୃତ୍ତି ପ୍ରଦାନ କରାଯାଉଛି। ଯେଉଁ ଛାତ୍ରଛାତ୍ରୀମାନଙ୍କ ପରିବାରର ବାର୍ଷିକ ଆୟ 2,50,000 କମ୍ ଥିବ ସେମାନେ ଏହି ବୃତ୍ତି ପାଇଁ ଆବେଦନ କରିପାରିବେ। ସେହିଭଳି ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଯୋଜନା ଅଧୀନରେ ଓଡ଼ିଆରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଏକକାଳୀନ 30,000 ଟଙ୍କା ପ୍ରଦାନ କରାଯିବ। ସ୍ନାତକ ପାଠ୍ୟକ୍ରମରେ ଓଡ଼ିଆକୁ ମୁଖ୍ୟ ବିଷୟ ଭାବେ ଯୋଗ୍ୟତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ଏକକାଳୀନ 20,000 ଟଙ୍କା ପ୍ରଦାନ କରାଯିବ। ସବିଶେଷ ତଥ୍ୟ ଉଚ୍ଚଶିକ୍ଷା ବିଭାଗର ୱେବ୍ସାଇଟ୍ www.scholarship.odisha.gov.in ଉପଲବ୍ଧ। ଗଣ୍ଠିବାତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ୱାର୍ଲଡ ଆର୍ଥରାଇଟିସ୍ ଡେ ବା ବିଶ୍ୱ ଗଣ୍ଠିବାତ ଦିବସ ପାଳନ କରାଯାଉଛି। ପ୍ରତିବର୍ଷ ଅକ୍ଟୋବର ମାସ 12 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଚଳିତ ବର୍ଷର ବାର୍ତ୍ତା ରହିଛି ଗଣ୍ଠିବାତରେ ପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ସହନଶୀଳତା ଏବଂ ସଶକ୍ତିକରଣ। ଗଣ୍ଠିବାତରୁ କିଭଳି ଭାବେ ଉପଶମ ମିଳିପାରିବ ଏବଂ ଜନସାଧାରଣ କିପରି ଆଗୁଆ ସତର୍କତା ଅବଲମ୍ଭନ କରିପାରିବେ ସେ ସମ୍ପର୍କରେ କଟକ ଏସ୍ସିବି ମେଡିକାଲ ଏବଂ ହସ୍ପିଟାଲର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା କୁହନ୍ତି,
ବଥା ଯୋଗୁଁ ଅନେକ ବ୍ୟକ୍ତି ଚାଲିପାରନ୍ତିନି, ସିଏ ବାହାରକୁ ଯିବା ବା ଉପରକୁ ଯିବା ବା ନିଜର ନିତ୍ୟକର୍ମ କରିବା ବି କଷ୍ଟକର ହୋଇପଡେ। ସାଧାରଣତଃ ଆର୍ଥରାଇଟିସ୍ ରୋଗ ଭୋଗୁଥିବା ଜଣେ ବ୍ୟକ୍ତି ଯେମିତିକି ରିମାଟଏଡ୍ ଆର୍ଥରାଇଟିସ୍, ସୋରିଆଟିକ୍ ଆର୍ଥରାଇଟିସ୍, ଓଷ୍ଠିଓ ଆର୍ଥରାଇଟିସ୍ ରୋଗୀ ସେ ବହୁତ କଷ୍ଟ ପାଆନ୍ତି, ତାଙ୍କର ପ୍ରତିଟି ମୁଭମେଣ୍ଟ ପେନ୍ଫୁଲ୍ ଥାଏ। ଆଉ ଯେଉଁମାନଙ୍କର ବୟସଗତ ଗଣ୍ଠି ଆକ୍ରାନ୍ତ ହୁଏ ବା ବିଭିନ୍ନ ପ୍ରକାର ଔଷଧ ଖାଇ ବା କ୍ୟାଲସିୟମ କମ୍ ଯୋଗୁଁ ଜଏଣ୍ଟ ପେନ୍ ହୁଏ।
ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର, ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ, ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ଢେରାପଡ଼ାଠାରେ ଦେବାଙ୍ଗ ସମ୍ପ୍ରଦାୟର ହରଗୌରୀ ଯାତ୍ରା ଆରମ୍ଭ ହୋଇଯାଇଛି। ପ୍ରତି ଗୋଟିଏ ବର୍ଷ ଅନ୍ତରରେ ହୋଇଆସୁଥିବା ଏହି ଯାତ୍ରା 9 ଦିନ ଧରି ପାଳନ କରାଯାଇଥାଏ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଓଡ଼ଗାଁ ମିନି ଷ୍ଟାଡିୟମ୍ଠାରେ 19 ବର୍ଷରୁ କମ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦିନରେ 4 ଦଳ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ମାଲକାନଗିରି ଡିଏମ୍କେ ଖେଳପଡ଼ିଆରେ ରାଜେନ୍ଦ୍ର ହିଆଲ ସ୍କାରକୀ ଆନ୍ତଃରାଜ୍ୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଯାଇଛି। ଆଜି ଜୟପୁର ଜେଆର୍ସି ଦଳ ମାଲକାନଗିରି ପୁଲିସ୍ ଦଳକୁ 5-3 ଗୋଲ୍ରେ ପରାସ୍ତ କରିଛି। ପାଣିପାଗ, ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 3-4 ଦିନ ମଧ୍ୟରେ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ଦକ୍ଷିଣ ବାଂଲାଦେଶ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଉତ୍ତର ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ନବସୃଜନ ବୃଦ୍ଧି ଲକ୍ଷ୍ୟରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ବିକଶିତ ଭାରତ ବିଲ୍ଡାଥନ୍ 2025। ବିଲ୍ଡାଥନ୍ ସୃଜନଶୀଳତା ଓ ଆତ୍ମବଳର ଦେଶବ୍ୟାପୀ ଉତ୍ସବ କହିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ସମାଜର କୁସଂସ୍କାର ଦୂରୀକରଣ ଓ ମହିଳା ସଶକ୍ତିକରଣ ଦିଗରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀ ନୂତନ ଜାଗରଣ ସୃଷ୍ଟି କରିଥିଲେ କହିଲେ ମୁଖ୍ୟମନ୍ତ୍ରୀ, ଏବଂ ଦେଶରୁ ପୋଲିଓର ସମ୍ପୂର୍ଣ୍ଣ ନିରାକରଣ ପାଇଁ ରାଜ୍ୟର 17 ଜିଲ୍ଲାରେ ଆରମ୍ଭ ହେଲା ପୋଲିଓ ବୁନ୍ଦା ପ୍ରଦାନ ଅଭିଯାନ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।